ଆଜି ନମସ୍କାର, ମୁଁ ଶାନ୍ତନୁ କୁମାର ସାହୁ, ବିକେ ପ୍ରଡ଼କ୍ସନ୍, ବିକଜ ଭାଇ ତାଙ୍କର ପ୍ରଡ଼କ୍ସନ୍ରେ ଗୋଟେ ବହୁତ ସୁନ୍ଦର ଗୀତ କରିଛନ୍। ଯେ ଗୀତଟା କି ଆପଣ ଭାବୁଥିବେ ଗୀତ ଶୁଣିକିରି ଏଇଟା ସମ୍ବଲପୁରୀ ହେ, ଘାଗେ ଭାବୁଥିବେ ଏଇଟା ନାଇଁ ଏଇଟା ବିହାରୀ ହେ, ଘା ଭାବେ ଛତିଶଗଡ଼ୀ ହେ। ଗୋଟେ ବହୁତ ସୁନ୍ଦର ମିଶ୍ରଣ ହେଇକିରି ଗୀତ ହେଇଛେ। ଗୀତର ନାଁ ହେଉଛେ ହଟ୍ ଆଇଟମ୍। ହଁ ଆଜ୍ଞା, ରୁଟି ତାଙ୍କର ସେକେଲେ ବି ହଟ୍ ହେ, ପରଟା ସେକେଲେ ବି ହଟ୍ ହେ, ଆର୍ କୁକୁଡ଼ାକେ ଆମେ ଯଦି ଝୁର୍ମା କେନ ବେଲେ ବି ସେଟା ବି ହଟ୍ ହେ। ତ ହଟ୍ ଆଇଟମ୍ ଗୀତ ଆପଣ ଶୁଣୁ, ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗ୍ବା। ଗାଇଛ ବି ଶାନ୍ତନୁ କୁମାର ସାହୁ, ଆଉ ଗାଇଛ ଶୀତଲ ସାହୁ, ଦୁହେଁ ଗାଇଛୁ, ଦୁହେଁ ଯୋଡ଼ି ଗାଇଛୁ। ଯେଉଁକି ଆପଣଙ୍କୁ ଭଲ ଲାଗ୍ବା ବୋଲି ଆଶା ହେ, ବିଶ୍ୱାସ ହେ। ଆଉ ଏମିତି ନୂଆ ନୂଆ ଗୀତ କରିବାକେ ଆମକୁ ଆହୁରି ଆଶୀର୍ବାଦ କରୁନ୍, ଆହୁରି କମେଣ୍ଟ କରୁନ୍, ଆମେ ଚେଷ୍ଟା କରମୁ ଆଉ କିଛି ନୂଆ ନୂଆ ଭେଟି ଦେବାର ଲାଗି। ତ ଆମର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍, ସେୟାର କରୁନ୍, ଆର୍ ହଁ ଘଣ୍ଟି ବଜାବାକେ ନାଇଁ ଭୁଲ୍ବେ। ଗୀତ ଆପଣଙ୍କୁ ବହୁତ ଭଲ ଲାଗ୍ବା ବୋଲି ମୋର ବିଶ୍ୱାସ ହେ। ଶାନ୍ତନୁ ସାହୁର ଦିଶ ନମସ୍କାର।
ଏ ତୁଇ ସମ୍ବଲପୁରୀ ଛଦି ମୁଇ ତ ଏବାର ବୁଲା ଛରା ଘୁରି ତୋହର ଚୁରି ତ ଲାଲ ଲାଲି ଦେ ଦିଲ ଥି କଲା ବବାଲି ଦେ
ঘুরি তো চুরি তোলা।